ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୀତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଦେଶରେ 10 ରାଜ୍ୟର 14 ଜିଲ୍ଲାକୁ 60 କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଓଡ଼ିଶାର ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ପ୍ରଗତି ମଡେଲ ଭାବେ ପୁରସ୍କୃତ କରାଯାଇଛି। ସାମଗ୍ରିକ କ୍ଷେତ୍ରରେ ବିକାଶ ହାସଲ କରିଥିବା ରାୟଗଡ଼ା ଜିଲ୍ଲାକୁ 5 କୋଟି ଟଙ୍କା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଗଜପତିକୁ 3 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ନୀତି ଆୟୋଗ ପକ୍ଷରୁ ନବସୃଜନ, ସହଯୋଗିତା ଓ ଡାଟା ପରିଚାଳିତ ପ୍ରଶାସନ ଜରିଆରେ ଆହ୍ୱାନକୁ ସୁଯୋଗର ପରିଣତ କରିଥିବା ଜିଲ୍ଲାଗୁଡ଼ିକୁ ବିକାଶର ମଡେଲ ଭାବେ ପରିଗଣିତ କରାଯାଇଥାଏ। ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 8 ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ସେଥିମଧ୍ୟରୁ ଆକାଂକ୍ଷୀ ଏବଂ ଆଦିବାସୀ ଜିଲ୍ଲାଗୁଡ଼ିକରେ 1,60,000 ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
2027 ସୁଦ୍ଧା ଓଡ଼ିଶାରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାଖାପାଖି 8 ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଛନ୍ତି। ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହା ରାଜ୍ୟର ମହିଳା ସଶକ୍ତିକରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଲକ୍ଷପତି ଦିଦି ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଲକ୍ଷପତି ଦିଦି ସହାୟିକା ଯୋଜନା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ 16,44,000 ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ 11 ଲକ୍ଷ ବ୍ୟବସାୟ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲ୍ଲାରେ 36,000 ଉର୍ଦ୍ଧ୍ୱ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ 72 ଲକ୍ଷରୁ ଉର୍ଦ୍ଧ୍ୱ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଝାରସୁଗୁଡ଼ାରେ ଆୟୋଜିତ ଲକ୍ଷପତି ଦିଦି କର୍ମଶାଳାରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣୀ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଦେଇଥିବା ବେଳେ ସୁବର୍ଣ୍ଣପୁର ପ୍ରଶାସନ ପକ୍ଷରୁ ଗତକାଲି ହୋଇଥିବା ଏକଦିବସୀୟ କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କର ବିଭାଗର ଜନକଲ୍ୟାଣ ଯୋଜନା ସମ୍ପର୍କରେ ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବୁଝାଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସଭା ଭବନରେ ସଚିବସ୍ତରୀୟ ବୈଠକରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚର ସମୀକ୍ଷା କରାଯାଇଛି। ଏହା ସହିତ କାର୍ଯ୍ୟକାରୀ ହେଉଥିବା ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଆଇଜିଓଟି କର୍ମଯୋଗୀ ମଞ୍ଚରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ବିଭିନ୍ନ ସ୍ଥାନରେ ହେଉଥିବା ଅଭିଯୋଗ ଶୁଣାଣିରେ ତ୍ୱରିତ ସମାଧାନ ଏବଂ ଉନ୍ନତି ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଓକାକୁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଗତବର୍ଷ ତୁଳନାରେ ପ୍ରାୟ 2 ଗୁଣ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ କରିଛନ୍ତି। ସୂଚନା ଅନୁସାରେ ଚଳିତ ମାସରେ ହୋଇଥିବା ଗଣ ଅଣ୍ଡାଦାନରେ 6,60,000 କଇଁଛ ଅଣ୍ଡାଦାନ କରିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ବେଳାଭୂମି ପରିସର ବୃଦ୍ଧି ପାଇବା ଯୋଗୁଁ କଇଁଛମାନଙ୍କର ସମୂହ ଅଣ୍ଡାଦାନ ଚଳିତ ବର୍ଷ ଅଧିକ ଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜନଗର ବନଖଣ୍ଡରେ ସଦ୍ୟ ଶେଷ ହୋଇଥିବା ଗଣନା ଅନୁସାରେ 4 ପ୍ରଜାତିର 505 ଡଲଫିନ୍ ଅଛନ୍ତି। ଭିତରକନିକା ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତ ବର୍ଷ 27-29 ତାରିଖ ମଧ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି ଚଳିତ ବର୍ଷ ଜାନୁଆରୀରେ ଚିଲିକାରେ 174 ଡଲଫିନ୍ ଥିବା ନେଇ ଗଣନାରୁ ଜଣାପଡ଼ିଛି। ଘରୋଇ ବିଶ୍ୱବିଦ୍ୟାଳୟରେ ଆର୍ଥିକ ସ୍ୱଚ୍ଛଳ ନଥିବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ନାମଲେଖା ନିମନ୍ତେ ପାରଦର୍ଶିତା ପୋର୍ଟାଲ ଚଳିତ ମାସ 20 ଖୋଲାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ଅଭିଭାବକ ମହାସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଖଦି ଓ ଗ୍ରାମୀଣ ଉଦ୍ୟୋଗ ସହାୟତାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ତଥା ଅନ୍ୟାନ୍ୟ ସମ୍ପ୍ରଦାୟର ମହିଳାମାନଙ୍କୁ ସଶକ୍ତ କରି ଉଦ୍ୟୋଗ ସ୍ଥାପନ ନିମନ୍ତେ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଚଳିତ ସପ୍ତାହରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବୌଦ୍ଧରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା 39.5 ଡିଗ୍ରୀ ସେଲସିୟସ୍ ଥିବାବେଳେ ଝାରସୁଗୁଡ଼ାରେ 38.6 ଡିଗ୍ରୀ, ବଲାଙ୍ଗୀରରେ 38.5 ଡିଗ୍ରୀ ଏବଂ ସମ୍ବଲପୁରରେ 38.3 ଡିଗ୍ରୀ ସେଲସିୟସ୍ ଥିବାର ରେକର୍ଡ କରାଯାଇଥିଲା। ପଶ୍ଚିମ ଓଡ଼ିଶା ଜିଲ୍ଲାର ଅଧିବାସୀମାନଙ୍କୁ ପୂର୍ବାହ୍ନ 11:00ରୁ ଅପରାହ୍ନ 3:30 ପର୍ଯ୍ୟନ୍ତ ଯଥାସମ୍ଭବ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।